ओम शांति। आज 7 एप्रिल 2024 आज अव्यक्त महावाक्य पुनरावृत्ति तारीख 1 मार्च 1999 मूलर हेडिंग संपूर्ण पवित्र होई संस्कार मिलन करिबा ही वास्तविक होली पालन करिबा। संपूर्ण पवित्र होई संस्कार मिलन करिबा ही वास्तविक होली पालन करिबा। आज बाप दादा निजर चारियाडर होलीएस्ट अर्थात सर्वश्रेष्ठ पवित्र तथा हाईएस्ट अर्थात उच्चरु उच्च संतान मानंकु देखुछंती। सारा विश्वरे समस्तंक ठारु उच्चरु उच्च श्रेष्ठ आत्मा तुम मानंक व्यतीत आउ केही अछंती कि काहेकि ना तुमे समस्ते उच्चरु उच्च पितांकर संतान अट। सारा कल्परे चक्र लगाई देख जे सबुठारु उच्चरु उच्च पदर अधिकारी आउ केही देखा जाउछंती कि राज्य अधिकारी स्वरूप तुम मानंक ठारु उच्च राज्य अधिकारी आउ केही होइछंती कि पुणी पूजन एवं गायन हेबारे मध्य तुम मानंकर जेतिकि विधिपूर्वक पूजा हेउछि ताठारु अधिक आउ कहार हेउछि कि तेबे ड्रामार किभळि श्रेष्ठ एवं विचित्र रहस्य निर्धार्य अछि जहाँकि तुमे माने निजर चैतन्य स्वरूप वर्तमान समय रे निजर पूज्य स्वरूप को ज्ञान आधार रे जानुछ मध्य देखिछ मध्य। गोटिए पटे तुमे सब चैतन्य आत्मा माने रहिछ एवं अन्य पटे तुम मानकर जड़मूर्ति पूज्य रूप रे रहिछन्ति तेबे तुमे माने निजर पूज्य स्वरूप को देखि पारुछ ना। जड़ रूप रे मध्य अछ एवं चैतन्य रूप रे मध्य अछ तेणु यह विचित्र खेल हेलाना एवं राज्य करिबा हिसाब रे मध्य सारा कल्पर निर्विघ्न अचल अटल अखंड राज्य केवल तुम मानकर ही चालुछि। राजा तो अनेक हेउछन्ति किंतु तुम भली विश्व राजन बा विश्व राजनकर राज परिवार सदस्य माने सबुठारु श्रेष्ठ अटंती तेणु राज्य शासन करिवारे मध्य सर्वोच्च अट पूज्य स्वरूप मध्य सर्वोच्च अट। यह व्यतीत वर्तमान संगम जुगरे तुम भली परमात्मा संपत्तिर अधिकारी परमात्मा मिलनर अधिकारी परमात्मा स्नेहर अधिकारी एवं परमात्मा परिवार सदस्य हेबार अधिकारी आउ केही हेउछंती कि तुमे माने ही होई थिलो ना एबे पुणी होई गलणी ना हेउछ होई भी जाइछ एवं वर्तमान तो बाबांको संपत्ति रे संपर्ण होई बाबांको साथी रे निजर घर को मध्य जीवा पई बाहरिछ ना तेबे संगम जुगर सुख संगम जुगर प्राप्ति संगम जुगर समय बहुत सुंदर लागुछिना बहुत प्रिय लागुछिना। राज्य करिवार समय ठारु संगम जुगर एही समय प्रिय लागुछिना कण प्रिय लागुछि ना शीघ्र शीघ्र चली जिबाकु चाहुछ ताहा हेले पचारुछ काही कि बाबा विनाश केबे हेबो भाबुछना किए जाने विनाश केबे हेबो कण हेबो आमे केउठी थिबु बाप दादा कहउछन्ति जेउठी भी थिबो बाबांक स्मृति रे ही थिबो साथी रे ही थिबो साकारी रूप रे हेउ बा आकारी रूप रे हेउ जदि साथी रे थिबो तेबे किछि भी हेबो नाही। साकार बाबा तो कहानी सुनाई छंदी ना बिलेई छुआ गुड़ी को कुंभारर भाटी भीतर रही मध्य सुरक्षित अवस्था रे रही थिले ना ना जळी जाई थिले समस्ते सुरक्षित रही थिले तेणु तुमे सब परमात्मा संतान माने जेउ माने भी साथी थिबो निश्चित सुरक्षित रहिबो। यदि बुद्धि आउ केउठी थिबो तेबे किछि ना किछि सेक लागिबो किछि ना किछि प्रभाव पड़िबो। यदि बाबांक साथीरे जुगल रूप से रही थिबो गोटिए सेकेंड मध्य एकुटिया हेउ नथिबो तेबे सुरक्षित रहिबो। केबे केबे कर्मधंदा करिबा समय रे बा सेवा करिबा समय रे एका एका अनुभव करुछ कि कण करिबि मु त एकुटिया अछि बहुत काम पड़िछि ताहा हेले थकि जिवो तेबे बाबांकु काहे कि साथी करु नाहो दुई हाथ वालांकु साथी करि नेउछ हजार हाथ वालांकु काहे कि साथी करु नाहो किए अधिक साहाज्य करी पारिबो हजार भुजावाला ना दुई भुजावाला। संगम जुगरे ब्रह्मा कुमार बा ब्रह्मा कुमारी केबे भी एकुटिया होई पारिबे नाही केवल जेतेबेले सेवारे बा कर्म जुगरे बहुत व्यस्त रही जाउछ सेतेबेले साथीरे रहिबाकु मध्य भूली जाउछ तापर थकी पडुछ ତାପରେ କହୁଛ ମୁଁ ଥକିଗଲିଣି, ଏବେ କ'ଣ କରିବି, ତେଣୁ ଥକି ଯାହ ନାହିଁ। ଯେବେ କି ବାପଦାଦା ପରମଧାମକୁ ଛାଡ଼ି ତୁମମାନଙ୍କୁ ସବୁ ସମୟରେ ସହଯୋଗ ଦେବା ପାଇଁ ଆସିଛନ୍ତି, ନଚେତ କାହିଁକି ଆସିଛନ୍ତି? ଶୋଇଲେ ଉଠିଲେ କର୍ମ କରିଲେ ସେବା କରିଲେ ସବୁଥିରେ ସହଯୋଗ ଦେବା ପାଇଁ ତ ଆସିଛନ୍ତି ନା। ବ୍ରହ୍ମା ବାବା ମଧ୍ୟ ତୁମମାନଙ୍କୁ ସହଯୋଗ ଦେବା ପାଇଁ ଅବ୍ୟକ୍ତ ହୋଇଛନ୍ତି। ବ୍ୟକ୍ତ ରୂପଠାରୁ ଅବ୍ୟକ୍ତ ରୂପରେ ସହଯୋଗ ଦେବାର ବେଗ ବହୁତ କ୍ଷିପ୍ର ଅଟେ। ସେଥିପାଇଁ ତ ବ୍ରହ୍ମା ବାବା ମଧ୍ୟ ନିଜର ଦେଶ ଅର୍ଥାତ୍ ନିବାସ ସ୍ଥାନ ପରିବର୍ତ୍ତନ କରିନେଲେ। ତେଣୁ ଶିବ ବାବା ଏବଂ ବ୍ରହ୍ମା ବାବା ଉଭୟ ସବୁ ସମୟରେ ତୁମମାନଙ୍କୁ ସହଯୋଗ ଦେବା ପାଇଁ ସର୍ବଦା ହାଜିର ରହିଛନ୍ତି। ତୁମେମାନେ ବାବା ବୋଲି ଭାବିବା ମାତ୍ରକେ ସହଯୋଗର ଅନୁଭବ କରିପାରିବ। ଯଦି କେବଳ ସେବା 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 ହିଁ ସ୍ମୃତିରେ ରହିଛି, ବାବାଙ୍କୁ ଦୂରରେ ରହି ଦେଖିବା ପାଇଁ ଅଲଗା କରିଦେଉଛ, ତେବେ ବାବା ମଧ୍ୟ ସାକ୍ଷୀ ହୋଇ ଦେଖୁଛନ୍ତି, ଦେଖିବା କେତେ ସମୟ ଏକୁଟିଆ କରୁଛନ୍ତି, ପୁଣି ବି ଏଠିକାକୁ ତ ଆସିବେ ନା। ତେଣୁ ତାଙ୍କର ସଙ୍ଗ କେବେ ବି ଛାଡ଼ ନାହିଁ, ନିଜର ଅଧିକାରର ଏବଂ ସ୍ନେହର ରସିରେ ବାନ୍ଧି କରି ରଖ। ଢିଲା କରିଦେଉଛ, ସ୍ନେହକୁ ଢିଲା କରିଦେଉଛ, ଅଧିକାରକୁ ଟିକିଏ ସ୍ମୃତି ପଟଳରୁ ଦୂରେଇ ଦେଉଛ। ତେଣୁ ଏଭଳି କର ନାହିଁ, ଯେବେକି ସର୍ବଶକ୍ତିମାନ ପିତା ସର୍ବଦା ତୁମ ସଙ୍ଗରେ ରହିବା ପାଇଁ ନିଜ ଆଡୁ ପ୍ରସ୍ତାବ ଦେଉଛନ୍ତି, ତେବେ ଏଭଳି ସୁଯୋଗ କ'ଣ ସାରା କଳ୍ପ ଭିତରେ ମିଳିପାରିବ କି? ନାହିଁ ନା। ତେଣୁ ବାପ ଦାଦା ମଧ୍ୟ ସାକ୍ଷୀ ହୋଇ ଦେଖୁଛନ୍ତି। ଆଚ୍ଛା, ଦେଖିବା କେତେ ସମୟ ପର୍ଯ୍ୟନ୍ତ ଏକା ଏକା କରୁଛନ୍ତି? ତେବେ ସଙ୍ଗମ ଯୁଗର ସୁଖ ସୁବିଧାଗୁଡ଼ିକୁ ବୁଦ୍ଧିରେ ସର୍ବଦା ଜାଗ୍ରତ ରଖ। ତୁମର ବୁଦ୍ଧି ସର୍ବଦା କାର୍ଯ୍ୟରେ ବ୍ୟସ୍ତ ରହୁଛି ନା, ତେଣୁ ବ୍ୟସ୍ତ ରହିବା କାରଣରୁ ସ୍ମୃତି ସୁପ୍ତ ହୋଇଯାଉଛି। ସାରାଦିନ ଭିତରେ ତୁମେ କାହାକୁ ବି ପଚାର, ବାବା ମନେ ରହୁଛନ୍ତି ନା ଭୁଲି ହୋଇଯାଉଛନ୍ତି, ତେବେ ସେ କ'ଣ ଉତ୍ତର ଦେବ? ନା, ଏହା ମଧ୍ୟ ଠିକ୍ ଯେ ମନେ ରହୁଛନ୍ତି, କିନ୍ତୁ ସେହି ମନେ ରହିବା ସର୍ବଦା ଜାଗ୍ରତ ରହୁଛି ନା ସୁପ୍ତ ଅବସ୍ଥାରେ ରହୁଛି? କିଭଳି ସ୍ଥିତି ରହୁଛି, ଜାଗ୍ରତ ସ୍ଥିତି ନା ସୁପ୍ତ ସ୍ଥିତି, ଏହା ମଧ୍ୟରେ ଅନ୍ତର କ'ଣ? ସ୍ମୃତି ସର୍ବଦା ଜାଗ୍ରତ ଅବସ୍ଥାରେ କାହିଁକି ରହୁନାହିଁ? ସ୍ମୃତିର ଜାଗ୍ରତ ଅବସ୍ଥାର ନିଶାର ଲକ୍ଷଣ ହେଲା ଶକ୍ତି, ସହଯୋଗ, ସଫଳତା ବହୁତ ବଡ଼। ସ୍ମୃତିକୁ ତ ଭୁଲି ପାରିବ ନାହିଁ, କାହିଁକି ନା ଏହା ଗୋଟିଏ ଜନ୍ମର ସମ୍ବନ୍ଧ ନୁହେଁ। ଯଦିଓ ଶିବ ବାବା ସତ୍ୟଯୁଗରେ ସାଥିରେ ନଥିବେ, କିନ୍ତୁ ସମ୍ବନ୍ଧ ତ ସେହି ପିତା ପୁତ୍ରର ହିଁ ରହିବ ନା, ତେଣୁ ଭୁଲି ପାରିବ ନାହିଁ, ଏହା ତ ଠିକ୍ କଥା। ହଁ, ଯଦି କୌଣସି ବିଘ୍ନର ବଶୀଭୂତ ହୋଇଯାଉଛ ତେବେ ଭୁଲି ଯାଉଛି, କିନ୍ତୁ ଏମିତିରେ ଯଦି ସ୍ୱାଭାବିକ ସ୍ଥିତିରେ ରହୁଛ ତେବେ ଭୁଲୁ ନାହଁ, କିନ୍ତୁ ସ୍ମୃତି ସୁପ୍ତ ଅବସ୍ଥାରେ ରହିଯାଉଛି। ସେଥିପାଇଁ ବାପଦାଦା କହୁଛନ୍ତି, ବାରମ୍ବାର ଚେକ୍ କରୁଥାଉ ଯେ ବାବାଙ୍କ ସହିତ ସଙ୍ଗମର ଅନୁଭବ ଜାଗ୍ରତ ରୂପରେ ଅଛି ନା ସୁପ୍ତ ରୂପରେ ଅଛି। ସ୍ନେହ ତ ନିଶ୍ଚିତ ରହିଛି, ଏଥିରେ କୌଣସି ସନ୍ଦେହ ନାହିଁ। ତେବେ ତୁମର ସ୍ନେହ କ'ଣ କେବେ ତୁଟି ଯାଇପାରିବ? ନାହିଁ ନା। ତେଣୁ ସ୍ନେହ ଯଦି ତୁଟି ପାରିବ ନାହିଁ, ତେବେ ତାର ଲାଭ ତ ନିଅ, ଲାଭ ନେବାର ବିଧି ତ ଶିଖ। ବାପଦାଦା ଦେଖୁଛନ୍ତି ଯେ ଏହି ସ୍ନେହ ହିଁ ତୁମମାନଙ୍କୁ ବାବାଙ୍କର କରିଦେଇଛି, ସ୍ନେହ ହିଁ ମଧୁବନ ନିବାସୀ କରିଦେଇଛି। ଚାହେ ନିଜ ନିଜ ସ୍ଥାନରେ କିପରି ବି ରହୁଥାଅ, କେତେ ବି ମେହନତ କରୁଥାଅ, ପୁଣି ବି ମଧୁବନରେ ଆସି ପହଞ୍ଚି ଯାଉଛ। ବାପଦାଦା ଜାଣିଛନ୍ତି ଏବଂ ଦେଖୁଛନ୍ତି ମଧ୍ୟ, କେତେକ ପିଲାଙ୍କୁ କଳିଯୁଗୀ ତମଗୁଣୀ ପରିସ୍ଥିତି ଥିବା କାରଣରୁ ଟିକେଟ୍ କରିବା ପାଇଁ ବହୁତ ମୁସ୍କିଲ ହେଉଛି, ପୁଣି ବି ବାବାଙ୍କର ସ୍ନେହ ସେମାନଙ୍କୁ ଏଠାରେ ଆଣି ପହଞ୍ଚାଇ ଦେଉଛି। ଏହା ଠିକ୍ କଥା ନା? ସ୍ନେହରେ ଟାଣି ହୋଇ ପହଞ୍ଚି ତ ଯାଉଛନ୍ତି, ପୁଣି ବି ପରିସ୍ଥିତି ତ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ସଚ୍ଚା ହୃଦୟବାନ ପିଲାମାନଙ୍କ ଉପରେ ସାହେବ ବାବା ନିଶ୍ଚିତ ସନ୍ତୁଷ୍ଟ ରହିଥାନ୍ତି, ତେଣୁ ସ୍ଥୂଳ ସହଯୋଗ ମଧ୍ୟ କେଉଁଠି ନା କେଉଁଠି କିପରି ବି ହେଉ ମିଳିଯାଉଛି। ଚାହେ ଡବଲ ବିଦେଶୀ ହୁଅନ୍ତୁ ବା ଭାରତବାସୀ ହୁଅନ୍ତୁ, ସମସ୍ତଙ୍କୁ ବାବାଙ୍କର ଏହି ସ୍ନେହ ପରିସ୍ଥିତି ରୂପୀ ପାଚେରୀକୁ ଅତିକ୍ରମ କରାଇ ଦେଉଛି। ଏହିଭଳି ହେଉଛି ନା? ନିଜ ନିଜର ସେବା କେନ୍ଦ୍ରରେ ମଧ୍ୟ ଦେଖ, ଏଭଳି ପିଲାମାନେ ମଧ୍ୟ ଅଛନ୍ତି ଯେଉଁମାନେ କି ଏଠାରୁ ଯିବା ସମୟରେ ଭାବୁଛନ୍ତି, କିଏ ଜାଣେ ମୁଁ ଆସନ୍ତା ବର୍ଷକୁ ଆସିପାରିବି କି ନାହିଁ, କିନ୍ତୁ ପୁଣି ବି ଆସି ପହଞ୍ଚି ଯାଉଛନ୍ତି। ଏହା ହିଁ ହେଉଛି ସ୍ନେହର ପ୍ରମାଣ। ଆଚ୍ଛା, ଆଜି ସମସ୍ତେ ହୋଲି ପାଳନ କରିଲ, କରିସାରିଛ ତ? ବାପ ଦାଦା ତ ହୋଲି ପାଳନ କରୁଥିବା ହୋଲି ହଂସମାନଙ୍କୁ ଦେଖୁଛନ୍ତି। ସବୁ ପିଲାଙ୍କର ଗୋଟିଏ ହିଁ ଉପାଧି ହୋଲିଏଷ୍ଟ ଅର୍ଥାତ୍ ସର୍ବଶ୍ରେଷ୍ଠ ପବିତ୍ର। ଦ୍ୱାପର ଯୁଗଠାରୁ ଆରମ୍ଭ କରି କୌଣସି ବି ଧର୍ମାତ୍ମା ମହାତ୍ମା ସମସ୍ତଙ୍କୁ ହୋଲିଏଷ୍ଟ କରିନାହାନ୍ତି, ନିଜେ ହେଉଛନ୍ତି କିନ୍ତୁ ନିଜର ଅନୁଗାମୀମାନଙ୍କୁ ବା ସାଥୀ ସହଯୋଗୀମାନଙ୍କୁ ମଧ୍ୟ ହୋଲିଏଷ୍ଟ କରୁନାହାନ୍ତି। କିନ୍ତୁ ଏଠାରେ ପବିତ୍ରତା ବ୍ରାହ୍ମଣ ଜୀବନର ମୁଖ୍ୟ ଆଧାର ଅଟେ। ତୁମର ପାଠପଢ଼ା ମଧ୍ୟ କ'ଣ? ତୁମମାନଙ୍କର ଗୋଟିଏ ସ୍ଲୋଗାନ ମଧ୍ୟ ରହିଛି ନା, ପବିତ୍ର ହୁଅ ଯୋଗୀ ହୁଅ। ଏହି ସ୍ଲୋଗାନ ଅଛି ନା, ପବିତ୍ରତା ହିଁ ମହାନତା, ପବିତ୍ରତା ହିଁ ଯୋଗୀ ଜୀବନର ଆଧାର। କେବେ କେବେ ପିଲାମାନେ ଅନୁଭବ ମଧ୍ୟ କରୁଛନ୍ତି ଯେ ଚାଲୁ ଚାଲୁ ଯଦି ସଂକଳ୍ପରେ ମଧ୍ୟ ଅପବିତ୍ରତା ଅର୍ଥାତ୍ ବ୍ୟର୍ଥ ବା ନକାରାତ୍ମକ ସଂକଳ୍ପ ବା ପରଚିନ୍ତନର ସଂକଳ୍ପ ଚାଲୁଛି, ତେବେ ଯେତେ ଚାହିଁଲେ ମଧ୍ୟ ଶକ୍ତିଶାଳୀ ଯୋଗ ହୋଇପାରୁ ନାହିଁ। କାହିଁକି ନା ସଂକଳ୍ପରେ ମଧ୍ୟ ଟିକିଏ ଯଦି କୌଣସି ପ୍ରକାରର ଅପବିତ୍ରତାର ଅଂଶ ରହିଲା, ତେବେ ପବିତ୍ର ପିତାଙ୍କର ସ୍ମୃତି ଯେଉଁଭଳି ହେବା ଦରକାର, ଯାହା ହେବା ଦରକାର ତାହା ହୋଇପାରିବ ନାହିଁ। ଯେପରି ଦିନ ଏବଂ ରାତି ଏକାଠି ରହିପାରିବ ନାହିଁ, ସେହିପରି ବାପଦାଦା ବର୍ତ୍ତମାନ ସମୟରେ ପବିତ୍ରତା ଉପରେ ବାରମ୍ବାର ଧ୍ୟାନ ଆକର୍ଷଣ କରାଉଛନ୍ତି। କିଛି ଦିନ ପୂର୍ବରୁ ବାପଦାଦା କେବଳ କର୍ମରେ ପବିତ୍ରତାର ଧାରଣା ଉପରେ ଶିକ୍ଷା ଦେଉଥିଲେ, କିନ୍ତୁ ଏବେ ସମୟ ସମ୍ପୂର୍ଣ୍ଣତାର ପାଖାପାଖି ହୋଇ ଆସୁଥିବା କାରଣରୁ ଏବେ ସଂକଳ୍ପରେ ମଧ୍ୟ ଅପବିତ୍ରତାର ଅଂଶ ଧୋକା ଦେଇଦେବ। ତେଣୁ ମନ ବଚନ କର୍ମ ସମ୍ବନ୍ଧ ସମ୍ପର୍କ ସବୁଥିରେ ପବିତ୍ରତା ଅତି ଆବଶ୍ୟକ ଅଟେ। ତେଣୁ ସଂକଳ୍ପକୁ ମଧ୍ୟ ହାଲୁକାରେ ନିଅ ନାହିଁ, କାରଣ ସଂକଳ୍ପ ବାହାରକୁ ଦେଖାଯାଉ ନାହିଁ କିନ୍ତୁ ଧୋକା ବହୁତ ଦେଉଛି। ବ୍ରାହ୍ମଣ ଜୀବନର ପ୍ରକୃତ ସମ୍ପତ୍ତି ଯାହାକି ଆନ୍ତରିକ ସୁଖ ସ୍ୱରୂପ ଶାନ୍ତ ସ୍ୱରୂପ ସ୍ଥିତି ଏବଂ ମନର ସନ୍ତୁଷ୍ଟତା ଅଟେ, ଏସବୁର ଅନୁଭବ କରିବା ପାଇଁ ସଂକଳ୍ପର ପବିତ୍ରତା ଅତ୍ୟନ୍ତ ଜରୁରୀ। ବାହ୍ୟ ସାଧନଗୁଡ଼ିକ ଦ୍ୱାରା ବା ସେବା ଦ୍ୱାରା ଅଳ୍ପ ସମୟ ପାଇଁ ନିଜକୁ ଖୁସି କରିଦେବା, ଏହା ମଧ୍ୟ ନିଜକୁ ଧୋକା ଦେବା ଅଟେ। ବାପଦାଦା ଦେଖୁଛନ୍ତି କେବେ କେବେ ପିଲାମାନେ ଏହି ଆଧାରରେ ନିଜକୁ ଭଲ ବୋଲି ଭାବି ମୁଁ ଖୁସିରେ ଅଛି ଭାବି ନିଜକୁ ଧୋକା ଦେଇଥାନ୍ତି ଏବଂ ଏବେ ମଧ୍ୟ ଦେଉଛନ୍ତି। ତେବେ ଦେଇଥାନ୍ତି ଏବଂ ଦେଉଛନ୍ତି ଏହା ମଧ୍ୟ ଏକ ଗୂଢ଼ ରହସ୍ୟ ଅଟେ। ଏଠାରେ କ'ଣ ହେଉଛି ନା, ବାବା ତ ଦାତା ଅଟନ୍ତି, ସମସ୍ତେ ଦାତାଙ୍କର ସନ୍ତାନ ମଧ୍ୟ ଅଟନ୍ତି। ତେଣୁ ଯଦିଓ ସେବା ଯୁକ୍ତିଯୁକ୍ତ ମଧ୍ୟ ନୁହେଁ, ମିଶ୍ରିତ ଅଟେ, କିଛି ଯୋଗଯୁକ୍ତ ଆଉ କିଛି ବାହାରର ସାଧନଗୁଡ଼ିକ ଆଧାରରେ ବା ନିଜର ଖୁସି ଆଧାରରେ କରୁଛନ୍ତି, ଦିଲ୍ ଆଧାରରେ ଅର୍ଥାତ୍ ଆନ୍ତରିକତା ପୂର୍ବକ ନୁହେଁ କିନ୍ତୁ ଦିମାଗ ଆଧାରରେ ଅର୍ଥାତ୍ ଜ୍ଞାନ ଆଧାରରେ ସେବା କରୁଛନ୍ତି। ତେଣୁ ସେବାର ପ୍ରତ୍ୟକ୍ଷ ଫଳ ସେମାନଙ୍କୁ ମଧ୍ୟ ମିଳୁଛି, କାହିଁକି ନା ବାବା ତ ଦାତା ଅଟନ୍ତି ଏବଂ ସେମାନେ ସେହିଥିରେ ହିଁ ଖୁସି ହୋଇଯାଉଛନ୍ତି ଯେ ବା ମୋତେ ତ ଫଳ ମିଳିଗଲା, ମୋର ସେବା ବହୁତ ଭଲ ଅଟେ। କିନ୍ତୁ ସେହି ମାନସିକ ସନ୍ତୁଷ୍ଟତା ସଦାକାଳ ରହିନଥାଏ, ତେଣୁ ଆତ୍ମା ଶକ୍ତିଶାଳୀ ଯୋଗର ଅନୁଭବ କରିପାରେ ନାହିଁ, ସେଥିରୁ ବଞ୍ଚିତ ରହିଯାଏ। ବାକି ଏମିତି ନୁହେଁ ଯେ ତାଙ୍କୁ କିଛି ବି ମିଳୁନାହିଁ, ତାହା ନୁହେଁ, କିଛି ନା କିଛି ମିଳୁଛି କିନ୍ତୁ ଜମା ହେଉନାହିଁ, ରୋଜଗାର କରିଲେ ଏବଂ ଖାଇପିଇ ଶେଷ କରିଲେ। ସେଥିପାଇଁ ଏଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ। ସେବା ତ ବହୁତ ଭଲ କରୁଛନ୍ତି, ଫଳ ମଧ୍ୟ ଭଲ ମିଳିଯାଉଛି କିନ୍ତୁ ଖାଇପିଇ ସମାପ୍ତ କରିଦେଉଛନ୍ତି, ଆଉ ଜମା କ'ଣ ରହୁଛି? ଭଲ ସେବା କରିଲ, ଭଲ ଫଳାଫଳ ମିଳିଲା, କିନ୍ତୁ ତାହା କେବଳ ସେବାର ଫଳ ମିଳିଲା, ଜମା ହେଲା ନାହିଁ। ସେଥିପାଇଁ ଜମା କରିବାର ବିଧି ହେଲା ମନ ବଚନ କର୍ମରେ ପବିତ୍ରତା। ମୂଳଦୁଆ ହିଁ ପବିତ୍ରତା ଅଟେ, ସେବା କରିବାରେ ମଧ୍ୟ ମୂଳଦୁଆ ହେଉଛି ପବିତ୍ରତା। ଉଦ୍ଦେଶ୍ୟ ମଧ୍ୟ ବିଲକୁଲ ସ୍ୱଚ୍ଛ ଏବଂ ସ୍ପଷ୍ଟ ହେବା ଦରକାର, ଅନ୍ୟ କୌଣସି ପ୍ରକାରର ଭାବନାର ମିଶ୍ରଣ ନଥିବ। ଭାବନା ମଧ୍ୟ ପବିତ୍ର, ଭାବ ଅର୍ଥାତ୍ ଉଦ୍ଦେଶ୍ୟ ମଧ୍ୟ ପବିତ୍ର। ହୋଲି ଶବ୍ଦର ଅର୍ଥ ହେଉଛି ପବିତ୍ରତା, ଅପବିତ୍ରତାକୁ ଜଳାଇଦେବା, ପବିତ୍ରତାକୁ ଧାରଣ କରିବା। ସେଥିପାଇଁ ପ୍ରଥମେ ଜଳାଉଛନ୍ତି, ତାପରେ ପାଳନ କରୁଛନ୍ତି, ସର୍ବଶେଷରେ ପବିତ୍ର ହୋଇ ସଂସ୍କାର ମିଳନର ରାସ କରୁଛନ୍ତି। ତେଣୁ ହୋଲିର ଅର୍ଥ ହେଲା ଜଳାଇବା ଏବଂ ପାଳନ କରିବା। ବାହାର ଲୋକମାନେ ତ ପରସ୍ପରକୁ ଗଳାରେ ଲଗାଇଥାନ୍ତି, କିନ୍ତୁ ଏଠାରେ ହେଲା ସଂସ୍କାର ମିଳନ, ଏହା ହିଁ ହେଉଛି ମଙ୍ଗଳ ମିଳନ। ତେବେ ଏହିଭଳି ହୋଲି ପାଳନ କରିଛ ନା କେବଳ ନାଚ କରିଦେଲ, ପରସ୍ପର ଉପରେ ଗୋଲାପ ଜଳ ଛିଞ୍ଚିଦେଲ, ଏହା ମଧ୍ୟ ଭଲ କଥା, ତେଣୁ ଖୁବ୍ ପାଳନ କର। ବାପଦାଦା ମଧ୍ୟ ଖୁସି ହେଉଛନ୍ତି। ଗୋଲାପ ଜଳ ପଛକେ ଛିଞ୍ଚି ହୁଅ, ନାଚ ମଧ୍ୟ କର, କିନ୍ତୁ ସବୁବେଳ ପାଇଁ ନାଚୁଥାଅ। କେବଳ ପାଞ୍ଚ ଦଶ ମିନିଟ୍ର ନାଚ ନୁହେଁ, ପରସ୍ପର ଭିତରେ ଦିବ୍ୟ ଗୁଣର ପ୍ରକମ୍ପନକୁ ବିଚ୍ଛୁରିତ କରିବା ହିଁ ଗୋଲାପ ଜଳ ଛିଞ୍ଚିବା। ଏବଂ ଜଳାଇବାର ଅର୍ଥ ତ ତୁମେମାନେ ଜାଣିଛ, କାହାକୁ ଜଳାଇବ? ଏବେ ପର୍ଯ୍ୟନ୍ତ ମଧ୍ୟ ଜଳାଇବାରେ ଲାଗିଛ। ପିଲାମାନେ ପ୍ରତିବର୍ଷ ଏଠାରେ ହାତ ଉଠାଇ ଯାଉଛନ୍ତି, ଭାବୁଛନ୍ତି ବାସ୍ ଦୃଢ଼ ସଂକଳ୍ପ ହୋଇଗଲା। ବାପଦାଦା ମଧ୍ୟ ଖୁସି ହୋଇଯାଉଛନ୍ତି, ପିଲାମାନେ ସାହସ ତ ରଖୁଛନ୍ତି ନା, ତେଣୁ ସାହସ ପାଇଁ ବାପଦାଦା ଅଭିନନ୍ଦନ ମଧ୍ୟ ଦେଉଛନ୍ତି। ସାହସ ରଖିବା ମଧ୍ୟ ପ୍ରଥମ ପାଦ ଅଟେ, କିନ୍ତୁ ବାପଦାଦାଙ୍କର ଶୁଭ ଆଶା କ'ଣ? ସମୟକୁ ବା ତାରିଖକୁ ଦେଖ ନାହିଁ, 2000ରେ ହେବ କି 2001ରେ ହେବ କି 2005ରେ ହେବ, ଏସବୁ ଚିନ୍ତା କର ନାହିଁ। ଠିକ୍ ଅଛି, ସଦା ପ୍ରସ୍ତୁତ ମଧ୍ୟ ନ ହୁଅ, ତାକୁ ମଧ୍ୟ ବାପଦାଦା ବାଦ ଦେଉଛନ୍ତି, କିନ୍ତୁ ଚିନ୍ତା କର, ବହୁତ କାଳର ସଂସ୍କାର ତ ଦରକାର ନା। ତୁମେମାନେ ହିଁ ଅନ୍ୟମାନଙ୍କୁ ଶୁଣାଉଛ ଯେ ବହୁତ କାଳର ପୁରୁଷାର୍ଥ ବହୁତ କାଳର ରାଜ୍ୟ ଅଧିକାରୀ କରିବ। ଯଦି ସମୟ ଆସିଲେ ଯାଇ ଦୃଢ଼ ସଂକଳ୍ପ କରିବ, ତେବେ ତାହା ବହୁତ କାଳର ହେଲା ନା ଅଳ୍ପ କାଳର ହେଲା, କେଉଁଥିରେ ଗଣା ହେବ? ଅଳ୍ପ କାଳରେ ଗଣା ହେବ ନା। ତେବେ ଅବିନାଶୀ ପିତାଙ୍କଠାରୁ ସମ୍ପତ୍ତି କ'ଣ ନେଲ ଅଳ୍ପ କାଳର, ଏହା କ'ଣ ଭଲ ଲାଗୁଛି? ଲାଗୁ ନାହିଁ ନା। ତେଣୁ ବହୁତ କାଳର ଅଭ୍ୟାସ ହେବା ଦରକାର। କେତେ କାଳ ପର୍ଯ୍ୟନ୍ତ କରିବୁ ସେ କଥା ଚିନ୍ତା କର ନାହିଁ, ଯେତେ ଅଧିକ ବହୁତ କାଳର ଅଭ୍ୟାସ ଥିବ, ଶେଷ ସମୟରେ ସେତେ ଅଧିକ ଧୋକା ଖାଇବାରୁ ରକ୍ଷା ପାଇଯିବ। ଯଦି ବହୁତ କାଳର ଅଭ୍ୟାସ ନାହିଁ, ତେବେ ବର୍ତ୍ତମାନର ବହୁତ କାଳର ସୁଖ ବହୁତ କାଳର ଶ୍ରେଷ୍ଠ ସ୍ଥିତିର ଅନୁଭବରୁ ମଧ୍ୟ ବଞ୍ଚିତ ହୋଇଯାଉଛ। ସେଥିପାଇଁ କ'ଣ କରିବାକୁ ହେବ? ବହୁତ କାଳ କରିବାକୁ ହେବ ନା। ଯଦି କାହାର ବୁଦ୍ଧିରେ ସମୟକୁ ବା ନିର୍ଦ୍ଦିଷ୍ଟ କୌଣସି ତାରିଖକୁ ଅପେକ୍ଷା କରିବାର କଥା ରହିଛି, ତେବେ ଅପେକ୍ଷା କରିବା ଛାଡ଼ି ବ୍ୟବସ୍ଥା କରିବାରେ ଲାଗିପଡ଼, ବହୁତ କାଳର ଅଭ୍ୟାସର ବ୍ୟବସ୍ଥାରେ ଲାଗିପଡ଼। ତାରିଖକୁ ମଧ୍ୟ ତୁମମାନଙ୍କୁ ହିଁ ଧାର୍ଯ୍ୟ କରିବାକୁ ହେବ। ସମୟ ତ ଏବେ ମଧ୍ୟ ପ୍ରସ୍ତୁତ ହୋଇ ରହିଛି, କାଲି ମଧ୍ୟ ବିନାଶ ହୋଇପାରିବ, କିନ୍ତୁ ସମୟ ତୁମମାନଙ୍କ ପାଇଁ ଅଟକି ରହିଛି। ତୁମେମାନେ ପ୍ରଥମେ ସମ୍ପର୍ଣ୍ଣ ହୋଇଯାଅ, ବିନାଶର ପରଦା ତ ନିଶ୍ଚିତ ହଟିବ। ତୁମେମାନେ ଅଟକାଇ ରଖିଛ, ତେଣୁ ଅଟକି ରହିଛି। ପ୍ରଥମେ ରାଜ୍ୟ ଅଧିକାରୀ ଆତ୍ମାମାନେ ତ ପ୍ରସ୍ତୁତ ହୋଇଯାଅ ନା। ସିଂହାସନ ତ ଖାଲି ରହିବା ଉଚିତ ନୁହେଁ ନା, କ'ଣ ଏକୁଟିଆ ବିଶ୍ୱ ମହାରାଜା ସିଂହାସନ ଉପରେ ବସିବ? ଏହା କ'ଣ ସୁନ୍ଦର ଲାଗିବ? ରାଜ ପରିବାର ମଧ୍ୟ ଦରକାର, ପ୍ରଜା ମଧ୍ୟ ଦରକାର, ସବୁ ଦରକାର। କେବଳ ବିଶ୍ୱ ମହାରାଜା ସିଂହାସନ ଉପରେ ବସି ଖୋଜୁଥିବ ମୋର ରାଜ ପରିବାରମାନେ କୁଆଡ଼େ ଗଲେ? ସେଥିପାଇଁ ବାପଦାଦାଙ୍କର କେବଳ ଗୋଟିଏ ହିଁ ଶୁଭ ଆଶା ରହିଛି, ଯେ ସବୁ ପିଲାମାନେ ଚାହେ ନୂଆ ହୋଇଥାନ୍ତୁ ବା ପୁରୁଣା ହୋଇଥାନ୍ତୁ, ଯେଉଁମାନେ ବି ନିଜକୁ ବ୍ରହ୍ମା କୁମାର ବା ବ୍ରହ୍ମା କୁମାରୀ ବୋଲାଉଛନ୍ତି, ଚାହେ ମଧୁବନ ନିବାସୀ, ଚାହେ ବିଦେଶ ନିବାସୀ, ଚାହେ ଭାରତ ନିବାସୀ, ପ୍ରତ୍ୟେକ ସ୍ଥାନର ପିଲାମାନେ ବହୁତ କାଳର ଅଭ୍ୟାସ କରି ବହୁତ କାଳର ଅଧିକାରୀ ହୋଇଯାଆନ୍ତୁ। କେବେ କେବେ ବାଲା ନୁହେଁ, କ'ଣ ଏହା ପସନ୍ଦ ହେଉଛି? ଗୋଟିଏ ହାତର ତାଳି ବଜାଅ। ପଛବାଲା ବହୁତ ଚତୁର ଅଟନ୍ତି, ଖୁବ୍ ଧ୍ୟାନ ଦେଇ ଶୁଣୁଛନ୍ତି। ବାପଦାଦା ତ ପଛବାଲାଙ୍କୁ ନିଜ ସମ୍ମୁଖରେ ବସିବାର ଦେଖୁଛନ୍ତି, ଆଗବାଲା ତ ଆଗରେ ହିଁ ଅଛନ୍ତି, ମେଡିଟେସନ ହଲ୍ରେ ବସି ମୁଲି ଶୁଣୁଛନ୍ତି। ତଳବାଲା ତ ବାପଦାଦାଙ୍କର ମସ୍ତକରେ ମୁକୁଟ ହୋଇ ବସିଛନ୍ତି, ସେମାନେ ମଧ୍ୟ ତାଳି ବଜାଉଛନ୍ତି। ତଳେ ହିଷ୍ଟ୍ରି ହଲ୍ରେ ବସିଥିବା ପିଲାମାନଙ୍କୁ ତ୍ୟାଗର ଭାଗ୍ୟ ତ ନିଶ୍ଚିତ ମିଳିବ, ତୁମମାନଙ୍କୁ ସମ୍ମୁଖରେ ବସିବାର ଭାଗ୍ୟ ମିଳିଛି ଏବଂ ସେମାନଙ୍କର ତ୍ୟାଗର ଭାଗ୍ୟ ତ ନିଶ୍ଚିତ ମିଳିବ। ତୁମମାନଙ୍କୁ ସମ୍ମୁଖରେ ବସିବାର ଭାଗ୍ୟ ମିଳିଛି ଏବଂ ସେମାନଙ୍କର ତ୍ୟାଗର ଭାଗ୍ୟ ଜମା ହେଉଛି। ଆଚ୍ଛା, ବାପଦାଦାଙ୍କର ଗୋଟିଏ ଆଶା ତ ଶୁଣିଲ ନା, ପସନ୍ଦ ଅଟେ ନା। ତେବେ ଆସନ୍ତା ବର୍ଷକୁ କ'ଣ ଦେଖିବା? ଏହିଭଳି ପୁଣି ହାତ ଉଠାଇବ? ଯଦି ହାତ ଉଠାଉଛ ତେବେ ଉଠାଅ, ଦୁଇଟି ଯାକ ହାତ ଉଠାଅ, କିନ୍ତୁ ମନର ହାତ ମଧ୍ୟ ଉଠାଅ, ଦୃଢ଼ ସଂକଳ୍ପର ହାତ ସଦାକାଳ ପାଇଁ ଉଠାଅ। ବାପଦାଦା ପ୍ରତ୍ୟେକ ସନ୍ତାନର ମସ୍ତକରେ ସମ୍ପୂର୍ଣ୍ଣ ପବିତ୍ରତାର ଚମକୁଥିବା ମଣିକୁ ଦେଖିବାକୁ ଚାହୁଁଛନ୍ତି, ନୟନରେ ପବିତ୍ରତାର ଝଲକ, ଦୁଇଟି ଯାକ ନୟନରେ ପବିତ୍ରତାର ତାରକା ଆତ୍ମିକ ସ୍ଥିତିରେ ଚମକୁଥିବାର ଦେଖିବାକୁ ଚାହୁଁଛନ୍ତି। ବାଣୀରେ ମଧ୍ୟ ମଧୁରତା ସମ୍ପନ୍ନ, ବିଶେଷତା ସମ୍ପନ୍ନ ଅମୂଲ୍ୟ ବାଣୀ ଶୁଣିବାକୁ ଚାହୁଁଛନ୍ତି। କର୍ମରେ ସନ୍ତୁଷ୍ଟତା ଏବଂ ନିର୍ମାଣତା ସର୍ବଦା ଦେଖିବାକୁ ଚାହୁଁଛନ୍ତି। ଭାବନାରେ ସର୍ବଦା ଶୁଭ ଭାବନା ଏବଂ ଆତ୍ମିକ ଭାବ, ଭାଇ ଭାଇର ଭାବ ରହୁ। ତୁମମାନଙ୍କ ମସ୍ତକରେ ସର୍ବଦା ଲାଇଟ୍ର ମୁକୁଟ ଏବଂ ଫରିସ୍ତା ପଣିଆର ମୁକୁଟ ଦେଖାଯାଉ, ଅର୍ଥାତ୍ ଅନୁଭବ ହେଉ। ବାପଦାଦା ଏହିଭଳି ସଜବାଜ ହୋଇଥିବା ମୂର୍ତ୍ତିମାନଙ୍କୁ ଦେଖିବାକୁ ଚାହୁଁଛନ୍ତି ଏବଂ ଏହିଭଳି ମୂର୍ତ୍ତି ହିଁ ଶ୍ରେଷ୍ଠ ପୂଜ୍ୟ ହୋଇପାରିବ। ଭକ୍ତମାନେ ତ ତୁମର ଜଡ଼ଚିତ୍ର ତିଆରି କରିବେ, କିନ୍ତୁ ବାପଦାଦା ତୁମମାନଙ୍କର ଚୈତନ୍ୟ ଚିତ୍ର ଦେଖିବାକୁ ଚାହୁଁଛନ୍ତି। ଆଚ୍ଛା, ଚାରିଆଡ଼ର ସର୍ବଦା ବାପଦାଦାଙ୍କର ସାଥିରେ ରହୁଥିବା ସଦାକାଳର ନିକଟତମ ସାଥୀମାନଙ୍କୁ ସର୍ବଦା ବହୁତ କାଳର ପୁରୁଷାର୍ଥ ଦ୍ୱାରା ବହୁତ କାଳର ସଙ୍ଗମଯୋଗୀ ଅଧିକାର ଏବଂ ଭବିଷ୍ୟତର ରାଜ୍ୟ ଅଧିକାର ପ୍ରାପ୍ତ କରୁଥିବା ଅତି ଜ୍ଞାନବାନ ଆତ୍ମାମାନଙ୍କୁ ସର୍ବଦା ନିଜକୁ ଶକ୍ତିଗୁଡ଼ିକରେ ତଥା ସର୍ବଗୁଣରେ ସଜବାଜ କରି ରଖିଥିବା ବାବାଙ୍କର ଆଶାର ପ୍ରଦୀପ ଆତ୍ମାମାନଙ୍କୁ ସର୍ବଦା ନିଜକୁ ହୋଲିଏଷ୍ଟ ଏବଂ ହାଇଏଷ୍ଟ ସ୍ଥିତିରେ ସ୍ଥିତ ରଖୁଥିବା ବାବାଙ୍କ ସମାନ ଅତି ସ୍ନେହୀ ଆତ୍ମାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ବାପଦାଦାଙ୍କୁ ଆମ ସମସ୍ତ ସନ୍ତାନମାନଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ନମସ୍ତେ ନମସ୍ତେ। ବିଦେଶରେ ବା ଦେଶ ଭିତରେ ଦୂରରେ ବସିଥିଲେ ମଧ୍ୟ ସମ୍ମୁଖରେ ଅନୁଭବ କରୁଥିବା ସମସ୍ତ ଗେହ୍ଲା ସନ୍ତାନମାନଙ୍କୁ ବାପଦାଦାଙ୍କର ବହୁତ 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 ସ୍ନେହ ସମ୍ପନ୍ନ ଶୁଭେଚ୍ଛା। ବାବାଙ୍କର ବରଦାନ, ସମୟକୁ ନିଜର ଶିକ୍ଷକ କରିବା ପରିବର୍ତ୍ତେ ବାବାଙ୍କୁ ଶିକ୍ଷକ କରୁଥିବା ମାଷ୍ଟର ରଚୟିତା ହୁଅ। ସମୟକୁ ନିଜର ଶିକ୍ଷକ କରିବା ପରିବର୍ତ୍ତେ ବାବାଙ୍କୁ ଶିକ୍ଷକ କରୁଥିବା ମାଷ୍ଟର ରଚୟିତା ଭବ। କେତେକ ପିଲାଙ୍କ ଭିତରେ ସେବାର ଉମଙ୍ଗ ଉତ୍ସାହ ତ ଅଛି, କିନ୍ତୁ ବୈରାଗ୍ୟ ବୃତ୍ତି ପ୍ରତି ଧ୍ୟାନ ନାହିଁ, ଥିରେ ବେପରୁଆ ଅଟନ୍ତି। ଚାଲୁଛି ତ, ହେଉଛି ତ, ହୋଇ ତ ଯିବ, ସମୟ ଆସିଲେ ଠିକ୍ ହୋଇଯିବ, ଏହିଭଳି ଭାବିବା ଅର୍ଥ ସମୟକୁ ନିଜର ଶିକ୍ଷକ କରିବା। ପିଲାମାନେ ବାବାଙ୍କୁ ମଧ୍ୟ ମିଥ୍ୟା ଆଶ୍ୱାସନା ଦେଉଛନ୍ତି, ଆପଣ ଚିନ୍ତା କରନ୍ତୁ ନାହିଁ, ସମୟ ଆସିଲେ ଠିକ୍ ହୋଇଯିବ, ମୁଁ କରିଦେବି, ଆଗକୁ ବଢ଼ିଯିବି। କିନ୍ତୁ ତୁମେମାନେ ମାଷ୍ଟର ରଚୟିତା ଅଟ, ସମୟ ତୁମର ରଚନା ଅଟେ, ରଚନା ନିଜର ମାଷ୍ଟର ରଚୟିତାଙ୍କର ଶିକ୍ଷକ ହେବ, ଏହା ଶୋଭା ପାଉନାହିଁ। ଆଜିର ସ୍ଲୋଗାନ ବାବାଙ୍କର ପାଳନାର ପ୍ରତିଦାନ ହେଲା ସୋକୁ ଏବଂ ସମସ୍ତଙ୍କୁ ପରିବର୍ତ୍ତନ କରିବାରେ ସହଯୋଗୀ ହେବା। ବାବାଙ୍କର ପାଳନାର ପ୍ରତିଦାନ ହେଲା ସୋକୁ ଏବଂ ସମସ୍ତଙ୍କୁ ପରିବର୍ତ୍ତନ କରିବାରେ ସହଯୋଗୀ ହେବା। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।